ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ସତର। ଅନନ୍ତର ତାଙ୍କର ପୁତ୍ର ଜିହୋସାଫଟ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ। ପୁଣି ସେ ଜିହୁଦାର ସକଳ ପ୍ରାଚୀର ବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଜିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରାଇମ୍ର ସକଳ ନଗରରେ ପ୍ରହରୀ ଦଳ ସ୍ଥାପନ କଲେ। ଆଉ ଜିହୋସାଫଟ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣ ରୂପ ପଥରେ ଗମନ କରି ବାଲ ଦେବଗଣର ଅନ୍ୱେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ। ପୁଣି ସେ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ତାହାଙ୍କ ଆଜ୍ଞାପଥରେ ଚଳି ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ। ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଜିହୁଦା ଜିହୋସାଫଟଙ୍କ ନିକଟକୁ ଦର୍ଶନୀ ଆଣିଲେ। ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ। ପୁଣି ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା। ଆହୁରି ସେ ଜିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶରା ମୂର୍ତ୍ତି ସବୁ ଦୂର କଲେ। ମଧ୍ୟ ସେ ଆପଣା ଅଧିକାରର ତୃତୀୟ ବର୍ଷରେ ଜିହୁଦାର ନଗର ସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ ଅର୍ଥାତ୍ ବିନ୍ ହଇଲ ଓ ଓବୋଦିୟ ଓ ଜିଖରିୟ ଓ ନଥନେଲ ଓ ମିଖାୟକୁ ପଠାଇଲେ। ଆଉ ସେମାନଙ୍କ ସଙ୍ଗେ ଲେବିୟମାନଙ୍କୁ ଅର୍ଥାତ୍ ସମୟ ଓ ନଥନୀୟ ଓ ସବଦୀୟ ଓ ଅସାହେଲ ଓ ସମୀରାମୋତ ଓ ଜିହନାଥନ ଓ ଅଦନୀୟ ଓ ଟୋବିୟ ଓ ଟୋବୋଦନୀୟ ଏହି ଲେବିୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲିସାମା ଓ ଜିହରାମ ଯାଜକକୁ ପଠାଇଲେ। ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକ ସଙ୍ଗରେ ନେଇ ଜିହୁଦା ଦେଶରେ ଶିକ୍ଷା ଦେଲେ। ଆଉ ସେମାନେ ଜିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ। ତେଣୁ ଜିହୁଦାର ଚତୁର୍ଦ୍ଦିଗସ୍ତ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡ଼ୁ ଭୟ ଉପସ୍ଥିତ ହେଲା। ଏଣୁ ସେମାନେ ଜିହୋସାଫଟଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ। ପୁଣି କେତେକ ପଲେଷ୍ଟିୟ ଲୋକ ଜିହୋସାଫଟଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ। ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ୍ଲ ପଲ୍ଲ କରି 7,700 ମେଷ ଓ 7,700 ଛାଗ ଆଣିଲେ। ତହିଁରେ ଜିହୋସାଫଟ ବେଳକୁ ବେଳ ଅତି ମହାନ ହୋଇ ଉଠିଲେ ଓ ସେ ଜିହୁଦା ଦେଶରେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ। ଆଉ ଜିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଜେରୁସାଲେମରେ ଯୋଦ୍ଧା ମହାବିକ୍ରମଶାଳୀ ଲୋକ ଥିଲେ। ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି। ଜିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନ ସେନାପତି ଥିଲା ଓ ତାହା ସଙ୍ଗରେ 3,00,000 ମହାବିକ୍ରମଶାଳୀ ଲୋକ ଥିଲେ। ତାହା ଉତ୍ତାରେ ଜିହାନନ୍ ସେନାପତି ଥିଲା, ତାହା ସଙ୍ଗରେ 2,80,000 ଲୋକ ଥିଲେ। ପୁଣି ତାହା ଉତ୍ତାରେ ଶିଖ୍ରୀର ପୁତ୍ର ଅମସ୍ୟ, ସେ ସ୍ୱେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା, ତାହା ସଙ୍ଗରେ 2,00,000 ମହାବିକ୍ରମଶାଳୀ ଲୋକ ଥିଲେ। ପୁଣି ବିନ୍ୟାମିନ୍ ମଧ୍ୟରୁ ଇଲିଆଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ 2,00,000 ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ। ଆଉ ତାହା ଉତ୍ତାରେ ଜିହୋସାବଦ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ 1,80,000 ଲୋକ ଥିଲେ। ରାଜା ଜିହୁଦାର ସର୍ବତ୍ର ପ୍ରାଚୀର ବେଷ୍ଟିତ ନଗରମାନରେ ଯେଉଁମାନଙ୍କୁ ରଖିଥିଲେ ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ।